ଲେବି ପୁସ୍ତକ ସାତ ପର୍ବ ଆଉ ଦୋଷାର୍ଥକ ବଳିର ବ୍ୟବସ୍ଥା ଏହି ତାହା ମହାପବିତ୍ର। ଯେଉଁ ସ୍ଥାନରେ ଲୋକମାନେ ହୋମବଳି ବଧ କରନ୍ତି ସେହି ସ୍ଥାନରେ ସେମାନେ ଦୋଷାର୍ଥକ ବଳି ବଧ କରିବେ। ପୁଣି ଯାଜକ ବେଦୀ ଉପରେ ଚାରିଆଡ଼େ ତାହାର ରକ୍ତ କ୍ଷେପଣ କରିବ, ଆଉ ସେ ତାହାକୁ ତାହାର ମେଦ ସବୁ ଅର୍ଥାତ୍ ମେଦମୟ ଲାଙ୍ଗୁଳ ଓ ଅନ୍ତ୍ରା ଆଚ୍ଛଦକ ମେଦ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ପାର୍ଶ୍ୱସ୍ଥ ମେଦ ଓ ଦୁଇ ଗୁରୁଦା ତହିଁର ଯକୃତ ଉପରିସ୍ଥ ଅନ୍ତ୍ରାପ୍ଲାବକ ନେଇ ଉତ୍ସର୍ଗ କରିବ। ପୁଣି ଯାଜକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରାର୍ଥେ ବେଦୀ ଉପରେ ତାହା ସବୁ ଦଗ୍ଧ କରିବ। ଏହା ଦୋଷାର୍ଥକ ବଳି। ଯାଜକଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ। କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ ତାହା ମହାପବିତ୍ର। ଯେପରି ପାପାର୍ଥକ ବଳି, ଯେପରି ଦୋଷାର୍ଥକ ବଳି, ଯେଉଁ ଯାଜକ ତଦ୍ୱାରା ପ୍ରାୟଶ୍ଚିତ କରାଇ ତାହା ତାହାରି ହେବ। ଦୁଇର ବ୍ୟବସ୍ଥା ଏକ। ପୁଣି ଯାଜକ ଯେଉଁ ଲୋକର ହୋମବଳି ଉତ୍ସର୍ଗ କରେ ତାହାର ସେହି ଉତ୍ସର୍ଗ ହୋମବଳିର ଚର୍ମ ସେହି ଯାଜକର ନିଜ ପାଇଁ ହେବ। ପୁଣି ତନ୍ଦୁରରେ ବା କରେଇରେ ବା ପଲମରେ ପକ୍ୱ ଯେତେବେଳେ ଭକ୍ଷ୍ୟ ନୈବେଦ୍ୟ ତାହା ସବୁ ଉତ୍ସର୍ଗକାରୀ ଯାଜକର ହେବ। ମାତ୍ର ତୈଳ ମିଶ୍ରିତ ଅବା ଶୁଷ୍କ ଭକ୍ଷ୍ୟ ନୈବେଦ୍ୟ ସବୁ ହାରଣର ପୁତ୍ରଗଣ ମଧ୍ୟରେ ଯେପରି ଏକର ସେପରି ଅନ୍ୟର ହେବ। ଆଉ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍କୃଷ୍ଟ ମଙ୍ଗଳାର୍ଥକ ଉପହାର ବଳିର ବ୍ୟବସ୍ଥା ଏହି। କେହି ଯେବେ ପ୍ରଶଂସାର୍ଥକ ବଳି ଆଣେ ତେବେ ସେ ପ୍ରଶଂସାର୍ଥକ ବଳି ସହିତ ତୈଳ ମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳି ଓ ସରୁ ମଇଦାର ତୈଳ ମିଶ୍ରିତ ପକ୍ୱ ପିଠା ଉତ୍ସର୍ଗ କରିବ। ଆଉ ସେ ମଙ୍ଗଳାର୍ଥକ ପ୍ରଶଂସା ବଳି ସହିତ ତାଡ଼ିଯୁକ୍ତ ରୋଟିର ପିଠା ଦେଇ ଆପଣା ଉପହାର ଆଣିବ। ତହୁ ସେ ପ୍ରତ୍ୟେକ ଉପହାରରୁ ଏକ ଏକ ପିଠା ନେଇ ଉତ୍ତୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ଯେଉଁ ଯାଜକ ମହାମଙ୍ଗଳାର୍ଥକ ବଳିର ରକ୍ତ ପ୍ରକ୍ଷେପ କରେ ତାହାରି ହେବ। ପୁଣି ମଙ୍ଗଳାର୍ଥକ ପ୍ରଶଂସା ବଳିର ମାଂସ ତାହାର ଉତ୍ସର୍ଗ ଦିନରେ ଭୋଜନ କରାଯିବ। ସେ ପ୍ରାତ୍ୟକାଳ ପର୍ଯ୍ୟନ୍ତ ତହିଁରୁ କିଛି ରଖିବ ନାହିଁ। ମାତ୍ର ଯେବେ ସେହି ଉପହାର ବଳି ତାହାର ମାନତ ବା ସ୍ୱଚ୍ଛାଦତ୍ତର ଉପହାର ହୁଏ ତେବେ ସେ ତାହାର ସେହି ବଳି ଉତ୍ସର୍ଗ କରିବା ଦିନରେ ତାହା ଭୋଜନ କରାଯିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ଆରଦିନ ପ୍ରାତ୍ୟକାଳରେ ଭୋଜନ କରାଯିବ। ମାତ୍ର ତୃତୀୟ ଦିନରେ ବଳିର ଅବଶିଷ୍ଟ ମାଂସ ଅଗ୍ନିରେ ଦଗ୍ଧ କରାଯିବ। ଯେବେ ତୃତୀୟ ଦିନରେ ତାହାର ସେହି ମଙ୍ଗଳାର୍ଥକ ଉପହାର ବଳିରୁ କିଛି ମାତ୍ର ଭୋଜନ କରାଯାଏ ତେବେ ତାହା ଗ୍ରାହ୍ୟ ହେବ ନାହିଁ, କିମ୍ବା ତହିଁର ଉତ୍ସର୍ଗକାରୀ ପକ୍ଷରେ ତାହା ଗଣାଯିବ ନାହିଁ, ତାହା ଘୃଣାଯୋଗ୍ୟ ହେବ। ପୁଣି ଯେଉଁ ପ୍ରାଣୀ ତାହା ଭୋଜନ କରାଇ ସେ ଆପଣା ଅପରାଧ ବହିବ। ଆଉ ସେହି ମାଂସ କୌଣସି ଅଶୁଚି ବସ୍ତୁରେ ଲାଗିଲେ ତାହା ଭୋଜନ କରାଯିବ ନାହିଁ, ତାହା ଅଗ୍ନିରେ ଦଗ୍ଧ ହେବ। ଆଉ ପ୍ରତ୍ୟେକ ଶୁଚି ଲୋକ ସେ ମାଂସ ଭୋଜନ କରିବ। ମାତ୍ର ଯେଉଁ ପ୍ରାଣୀ ଆପଣା ଶରୀରରେ ଅଶୁଚିତା ଥାଉ ଥାଉ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରାଇ ସେ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ଯେବେ କେହି କୌଣସି ବସ୍ତୁ ଅର୍ଥାତ୍ ମନୁଷ୍ୟର ଅଶୌଚ କି ଅଶୁଚି ପଶୁ କିମ୍ବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରି ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରାଇ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ଆହୁରି ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମେମାନେ ଗୋରୁ କି ମେଷର କି ଛେଳିର ମେଦ ଭୋଜନ କରିବ ନାହିଁ। ପୁଣି ସ୍ୱୟଂମୃତ ବା ପଶୁ ଦ୍ୱାରା ବିଭିନ୍ନ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ, ମାତ୍ର ତୁମ୍ଭେମାନେ କୌଣସି ମତେ ତାହା ଭୋଜନ କରିବ ନାହିଁ। କାରଣ ମନୁଷ୍ୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଯେଉଁ ପଶୁ ଉତ୍ସର୍ଗ କରନ୍ତି ତାହାର ମେଦ ଯେବେ କେହି ଭୋଜନ କରାଇ ତେବେ ତାହା ଭୋଜନକାରୀ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ପୁଣି ତୁମ୍ଭମାନଙ୍କର କୌଣସି ବାସସ୍ଥାନରେ ତୁମେମାନେ କୌଣସି ପକ୍ଷୀର କି ପଶୁର ରକ୍ତ ଭୋଜନ କରିବ ନାହିଁ। ଯେକୌଣସି ରକ୍ତ ଯିଏ ଭୋଜନ କରେ ସେ ଯେ ହେଉ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ଆଉ ସଦାପ୍ରଭୁ ମୋଷାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ, ଯେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ ସେ ଆପଣା ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନୈବେଦ୍ୟ ଆଣିବ, ତାହାର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଆଣିବ। ସେ ବକ୍ଷ ସହିତ ମେଦ ଆଣିବ, ତହିଁରେ ସେହି ବକ୍ଷ ଦୋଳନୀୟ ନୈବେଦ୍ୟାର୍ଥ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଦୋଳାୟିତ ହେବ। ପୁଣି ଯାଜକ ବେଦୀ ଉପରେ ସେହି ମେଦ ଦଗ୍ଧ କରିବ, ମାତ୍ର ବକ୍ଷ ହାରଣର ଓ ତାହାର ପୁତ୍ରଗଣର ହେବ। ପୁଣି ତୁମ୍ଭେମାନେ ଆପଣା ଆପଣା ମଙ୍ଗଳାର୍ଥକ ବଳିରୁ ଡାହାଣ ଚଟୁଆ ଉତ୍ତଳୀ ନିଅ, ଉପହାର ରୂପେ ଯାଜକକୁ ଦେବ। ହାରଣର ପୁତ୍ରଗଣଙ୍କ ମଧ୍ୟରେ ଯେ କେହି ମଙ୍ଗଳାର୍ଥକ ବଳିର ରକ୍ତ ଓ ମେଦ ଉତ୍ସର୍ଗ କରେ, ସେ ଆପଣା ଅଂଶ ରୂପେ ଡାହାଣ ଚଟୁଆ ପାଇବ। ଯେହେତୁ ସେ ଆମ୍ଭେ ଇସ୍ରାଏଲ ସନ୍ତାନଗଣର, ମଙ୍ଗଳାର୍ଥକ ବଳିରୁ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ ନେଇ ଇସ୍ରାଏଲ ସନ୍ତାନଗଣର ଅନନ୍ତକାଳୀନ ଦେୟ ରୂପେ ହାରଣ ଯାଜକକୁ ଓ ତାର ପୁତ୍ରଗଣକୁ ଦେଇଅଛୁ। ଯେଉଁଦିନ ସେ ସଦାପ୍ରଭୁଙ୍କ ଛାମୁରେ ଯାଜନ କର୍ମ କରିବା ନିମନ୍ତେ ହାରଣକୁ ଓ ତାହାର ପୁତ୍ରଗଣଙ୍କୁ ଉପସ୍ଥିତ କରାଗଲା, ସେହି ଦିନାବଧି ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରୁ ଏହା ହିଁ ସେମାନଙ୍କର ଅଭିଷେକ ଅଂଶ। ସେମାନଙ୍କୁ ଅଭିଷେକ କରିବା ଦିନ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣଠାରୁ ତାହା ଦତ୍ତ ହେବା ନିମନ୍ତେ ଆଜ୍ଞା ଦେଲେ। ତାହା ସେମାନଙ୍କର ପୁରୁଷାନୁକ୍ରମର ଅନନ୍ତକାଳୀନ ଦେୟ, ହୋମବଳି, ଭୈକ୍ଷ ନୈବେଦ୍ୟ ଓ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଓ ପଦନୀ ଯୋଗାର୍ଥକ ବଳି, ପୁଣି ମଙ୍ଗଳାର୍ଥକ ବଳିର ଏହି ବ୍ୟବସ୍ଥା। ସଦାପ୍ରଭୁ ଯେଉଁଦିନ ସିନୟ ପ୍ରାନ୍ତର ସ୍ଥିତ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ଆପଣା ଉପହାର ଦେବାକୁ ଆଜ୍ଞା ଦେଲେ, ସେହିଦିନ ସିନୟ ପର୍ବତରେ ମୂଷାଙ୍କୁ ଆଜ୍ଞା ଦେଲେ।